श्रीमद् भागवतम दशम स्कंद 13 अध्याय श्लोक 41। जावंतो गोकुले बाळा जावंतो गोकुले बाळा सवत्सः सर्व एव हि सवत्सः सर्व एव हि मायाशये शयानामि मायाशये शयानामि नाद्यापि पुनरुत्थितः जावन्तो गोकुले बाळा सवत्सः सर्व एव हि मायाशये शयानामि नाद्यापि पुनरुत्थितः जावन्तो गोकुले बाळा सवत्सः सर्व एव हि मायाशये शयानामि नाद्यापि पुनरुत्थितः। ब्रह्मा चिंता करवाक लगले गोकुल जिते बाड़क और गोवस्थ थे मुझे मोर माया शज्ञा सहित रखी एवं से मैंने आज पर्यंत निद्रा उठि नहांती श्री भगवान महाराज कहते जे ब्रह्मा निज माया द्वारा समस्त बाछुरी और बाड़क मान एक गुंफा मध्य एक वर्ष पर्यंत सहित रखी तेणु ब्रह्मा जब देखिले श्रीकृष्ण समस्त गाई और बछरी मान सहित क्रीडारत अच्छा से तार कारण विश्लेषण करने को चेष्टा कले कौन अटे हे तो जो सब बाछुरी और गोपाल बाल मान हरण कर गुंफा रू फेरी अणाई सतरे से रही कौन कृष्ण कौन सतक सत से फेर आनी कि ब्रह्मा देखिले जो सब बाछुरी और बाड़क मान हरण कर सेने वर्तमान मायार आच्छन्न अच्छा तेणु से बुझीपारे कि कृष्ण सहित जो समस्त बाछुरी और गोपाल मान खेल गुंफा मध्य बाछुरी और बाड़क मान भिन्न अटंती से आते बुझीपारे कि प्रकृत बाछुरी और बाड़क मान से जो गुहार रखी वर्तमान भी सेठार अच्छा कृष्ण निजक विस्तार करेणु वर्तमान बाछुरी और गोपाल बाड़क मैंने कृष्ण अंश प्रकाश अटंती सेमानक आकृति मनोभाव एवं प्रवृत्ति ठीक आगपरि रही समस्ते श्रीकृष्ण थे नमो शिवाय कृष्ण पृष्ठाय भूतलेशमदेव सुखदाम स्वामी नामने नम सद्भक्तमणि मणिपुरोद्भवाय च प्रभुपाद सद्वाणी प्रचारण कृताय हरे कृष्ण तेणु आज आम श्रीमद्भागवत दशम स्कंद 12 अध्याय 13 अध्याय श्लोक 41 प्रार्थना करवा गत काली कहते कमी भगवान जीभि भाव लीला चलता से भाई भाव लीला चली ब्रह्मा जदिव तर सांग बाड़क मान बाछुरी मान हरण कर ब्रह्मा बहुत शक्ति रही जोग शक्ति सब रही ये शक्ति से भगवान को प्राप्त होती आम जो सब शक्ति प्राप्त होते सब प्रकृत सबकि भगवान ठीक आलम बलवत्ता चाहम आम जिते बल सब रही से बलवात्म बलवत्ता मान बल मत भगवान आ साधारण व्यक्ति मान बल कथा कौन कह तेणु ब्रह्मा किसी जोग शक्ति रही जोग सिद्धि रही सब तेणु ये जोग सिद्धि मध्यम से भाविले प्रकृत कृष्ण नुहति जदि कृष्ण होता तेल एमती कौन तक संग बाक मान सहित सब झूठा अंठा कौन खाई था भगवान से कारण ब्रह्मा भगवान सहित मर्यादार युक्त होती रागमार्ग भक्ति ब्रह्मार दुर्लभ बोली कहलाए ब्रह्मार दुर्लभ प्रेमी प्रेम सभाकार जाते चैतन्य महाप्रभु जो प्रेम प्रदान कर भगवान कृष्ण तो जानते से प्रेम किभ भाव ଆଉ ବ୍ରହ୍ମା କିଭଳି ଜାଣିବେ? ବ୍ରହ୍ମାଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହୋଇଥିଲେ। ଭଗବାନ ଭଗବାନ କୃଷ୍ଣ ଭଗବାନଙ୍କୁ ବ୍ରହ୍ମାଙ୍କୁ ଜ୍ଞାନ ଦେଇଥିଲେ। ଭଗବାନ କୃଷ୍ଣ ସେମିତି ଜ୍ଞାନ ଜାଣିନାହାନ୍ତି, ଆଉ ସେ ବ୍ରହ୍ମାକୁ କ'ଣ ଜ୍ଞାନ ଦେବେ? ସେଥିପାଇଁ କୃଷ୍ଣ ଆସିଲେ, ମହାପ୍ରଭୁ ରୂପରେ ଆସିଲେ। ଆସ ଜାତୀୟ ପ୍ରେମ ଏବଂ ବିଷ ଜାତୀୟ ପ୍ରେମ, ଦୁଇ ପ୍ରକାର ପ୍ରେମ ରହିଛି। ଭଗବାନ ଅଛନ୍ତି ବିଷ ଜାତୀୟ ପ୍ରେମ, ଭଗବାନଙ୍କ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ, ଆନନ୍ଦ ରହିଛି ତାଙ୍କର, କିନ୍ତୁ ସେ ଆନନ୍ଦଟା ହେଉଛି ବିଷ ଜାତୀୟ ଆନନ୍ଦ। ତେଣୁ ବିଷ ଜାତୀୟ ଆନନ୍ଦ ଯେତିକି ରହିଛି, ତାଠାରୁ କୋଟି ଗୁଣ ଅଧିକ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ। ତେଣୁ ସେ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ଭଗବାନଙ୍କର ଲୋଭ ହୋଇଛି। ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଆସି ସେ ଆନନ୍ଦ ରାଧାରାଣୀଙ୍କର ଭାବ ଚୋରି କରି ଆଣି ସେ ଆନନ୍ଦକୁ ସେ ଆସ୍ୱାଦନ କରୁଛନ୍ତି। ଖାଲି ଯେ ସେ ଆସ୍ୱାଦନ କରୁଛନ୍ତି ତା ନୁହଁ, ସମସ୍ତଙ୍କୁ ବିତରଣ କରୁଛନ୍ତି। ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାର ଯାଏ, ଏ ପ୍ରେମ ବ୍ରହ୍ମା ମଧ୍ୟ ଜାଣିନଥିଲେ। ବ୍ରହ୍ମା ଆସି ସେ ପ୍ରେମକୁ ଆସ୍ୱାଦନ କଲେ। ଆଜି ମହାପ୍ରଭୁଙ୍କର ଲୀଳାରେ ଭାଗ ନେଇ ବ୍ରହ୍ମ ହରିଦାସ ଉପରେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ମହାମନ୍ତ୍ର ଦିନକୁ 3 ଲକ୍ଷ ଗୌତମ ପାଟିବ, ଦିନକୁ 3 ଲକ୍ଷ ନାମ କରୁଥିଲେ ଭଗବାନଙ୍କର ନାମ। ସେ ଆନନ୍ଦ ସେ ନିଜେ ମହାପ୍ରଭୁ ସେ ଆନନ୍ଦକୁ ପ୍ରଦାନ କରିଛନ୍ତି ଏବଂ ସେ ଆଜି ସେ ଆନନ୍ଦକୁ ପ୍ରାପ୍ତ ହୋଇଛନ୍ତି। ଯାହା ହେଉ, ବ୍ରହ୍ମାଙ୍କର ଚିନ୍ତା ପଡ଼ିଗଲା ଯେ ଇଏ କ'ଣ ପ୍ରକୃତିରେ ଭଗବାନ, ତେଣୁ ତାଙ୍କର ଭଗବାନଙ୍କ ଦ୍ୱାରା ବ୍ରହ୍ମା ଭାବୁଥିଲେ କୃଷ୍ଣଙ୍କୁ ବିମୋହନ କରିବେ ବୋଲି, କିନ୍ତୁ ପ୍ରକୃତିରେ ବ୍ରହ୍ମ ବିମୋହନ ଲୀଳା ବୋଲି କୁହାଯାଉଛି। ଲୀଳାଟି ବ୍ରହ୍ମା ବିମୋହିତ ହୋଇଯାଇଥିଲେ, ଆଗତ ଆରମ୍ଭରେ ସେଟା କୁହାଯାଇଛି। ଭଗବାନଙ୍କର ଏଭଳି ଶକ୍ତି ରହିଛି, ସମସ୍ତେ ମୋହିତ ହୋଇଯିବେ, ଭାଗବତ ପ୍ରଥମ ଶ୍ଳୋକ ସେ କଥା କୁହାଯାଇଛି। ମୁହ୍ୟନ୍ତି ଯତ୍ ସୁରୟଃ, ଭଗବାନଙ୍କର ଏଭଳି ଲୀଳା ରହିଛି, ଏଭଳି ଶକ୍ତି ରହିଛି, ଯେମିତି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ଆଉ ସାଧାରଣ ବ୍ୟକ୍ତିମାନଙ୍କ କଥା କ'ଣ କୁହାଯିବ। ତେଣୁ ଯାହା ହଉ, ବ୍ରହ୍ମା ଯେତେବେଳେ ନେଇଯାଇଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇଗଲେ, ପ୍ରଥମେ ବାଛୁରୀମାନଙ୍କୁ ନେଇଗଲେ, କାରଣ ଭଗବାନଙ୍କ ସାମ୍ନାରେ ବ୍ରହ୍ମାଙ୍କର ଶକ୍ତି କାର୍ଯ୍ୟ କରିବ ନାହିଁ, ତେଣୁ ବାଛୁରୀମାନଙ୍କୁ ସେ ଦୂରେଇ ନେଇଗଲେ। ତାଙ୍କୁ ପ୍ରଲୋଭନ ଦେଖେଇ, ନୂଆ ନୂଆ ଘାସର ପ୍ରଲୋଭନ ଦେଖେଇ ବାଛୁରୀମାନଙ୍କୁ ଦୂରକୁ ନେଇଗଲେ। ତେଣୁ କୃଷ୍ଣଙ୍କଠାରୁ ଯେତେବେଳେ ବାଛୁରୀମାନେ ଦୂରକୁ ଚାଲିଗଲେ, ସେତେବେଳେ ବ୍ରହ୍ମା ତାଙ୍କୁ ହରଣ କରିନେଲେ। ତେଣୁ ଯେତେବେଳେ ତାଙ୍କର ସାଙ୍ଗ ବାଳକମାନେ ଦେଖିଲେ ତାଙ୍କର ବାଛୁରୀମାନେ ନାହାନ୍ତି, ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ତେଣୁ ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରୁଥିଲେ, ବାମ ହାତରେ ଡାହାଣ ହାତରେ ରଖିଛନ୍ତି ସବୁ ଅନ୍ନ, ସବୁ ଅଙ୍ଗୁଳି ସନ୍ଧିମାନଙ୍କର ସବୁ ବିଭିନ୍ନ ଆଚାର ସବୁ ରଖିଛନ୍ତି, ଏସବୁ ଦହି ଅନ୍ନ ଇତ୍ୟାଦି ସବୁ ରହିଛି, ଏବଂ ଭଗବାନ ବାମ ହାତରେ ନେଇକି ଖାଉଛନ୍ତି, ସେ ଅନ୍ନକୁ ଖାଉଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଖାଦ୍ୟ ଗ୍ରହଣ ଲୀଳା ଚାଲିଛି। ତେଣୁ ଏ କଥାକୁ ବ୍ରହ୍ମା ଯେତେବେଳେ ପ୍ରାର୍ଥନା କରିବେ, ସେଇ ସେଇ ଲୀଳାଟିକୁ ସ୍ମରଣ କରିବେ ବ୍ରହ୍ମା। ତେଣୁ କେମିତି ଜଠର ପଟେଇବୁ, ଜଠରେ ସବୁ ବଂଶୀ ସିଂହା ଏସବୁ ଖୋସିଛନ୍ତି, ଏଇଭଳି ଭାବରେ ତାଙ୍କର ସୁନ୍ଦର ଯେଉଁ ରହିଛି ରୂପ ରହିଛି, ସେଇ ରୂପକୁ ସେ ଧ୍ୟାନ କରିବେ। ତେଣୁ ଏଇଭଳି ଭାବରେ ଭଗବାନ ଖାଦ୍ୟ ଗ୍ରହଣ କରିକି ଯାଉଛନ୍ତି ଗୋଟେ ଛୋଟ ପିଲାଭଳି। ତେଣୁ ବ୍ରହ୍ମାଙ୍କୁ ଆହୁରି ମୋହିତ କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ବାଛୁରୀମାନେ ନେଇଗଲେ, ଭଗବାନ ଯାଇକି ଦେଖିଲେ କେଉଁଠି ନାହାନ୍ତି ବାଛୁରୀମାନେ, ତେଣୁ ବ୍ରହ୍ମା ଏପଟେ ଦେଖିଲେ ଭଗବାନ ନାହାନ୍ତି, ତେଣୁ ତାଙ୍କର ସାଙ୍ଗ ବାଳକମାନଙ୍କୁ ମଧ୍ୟ ନେଇଗଲେ। ଏମିତିକି ଜଣେ କୁହନ୍ତି ଆଚାର୍ଯ୍ୟ, ସେ ଯେଉଁ ଖାଉଥିଲେ ସେଠି ବହୁତ ଖାଦ୍ୟ ସବୁ ରହିଥିଲା, କିଏ ପତ୍ରରେ ଖାଉଥିଲେ, କିଏ ପଥରରେ ଖାଉଥିଲେ, କିଏ କେଉଁଭଳି ଭାବରେ ଖାଉଥିଲେ, ତେଣୁ ଖାଉଥିଲେ ଯେତେବେଳେ ତଳେ କ'ଣ ପଡ଼ିଥିବ, ତେଣୁ ସବୁଗୁଡ଼ା ସଫା କରିଦେଉଛି ବ୍ରହ୍ମା।
ସଦା ପୁରା ସାଫ କରିଦେଇଛନ୍ତି, ଆଉ କିଛି ନାହିଁ, ଜାଣିପାରିବେ ନାହିଁ ଯେ ଏଠି ଖାଇବା ହେଉଥିଲା ବେଳେ, ପିଲାଟି ହେଉଥିଲା ବେଳେ। ତେଣୁ ବ୍ରହ୍ମା ନେଇ ଚାଲି ଯାଇକରି ପଳେଇ ଯାଇଛନ୍ତି, ତାଙ୍କର ବ୍ରହ୍ମା ଲୋକକୁ ଚାଲି ଯାଇଛନ୍ତି, ତାଙ୍କୁ ଗୋଟିଏ ଗୁମ୍ଫାରେ ସ୍ନାନ କରିଦେଇଛନ୍ତି ସେ ବାଛାମାନଙ୍କୁ ଏବଂ ବାଛୁରୀମାନଙ୍କୁ ବାଳକମାନଙ୍କୁ। ଏବଂ ଗୋଟିଏ ତ୍ରୁଟି ଆମେ କାଲି ଆଲୋଚନା କରୁଥିଲୁ, ଗୋଟିଏ ତ୍ରୁଟି କିଭଳି 1786 ସେକେଣ୍ଡ, ଗୋଟିଏ ସେକେଣ୍ଡର 1786 ଭାଗରୁ ଭାଗେ, ଏଇ ଏତିକି ସମୟରେ ଗୋଟିଏ ବର୍ଷ ବିତିଯାଇଛି। ତେଣୁ ବ୍ରହ୍ମା ଯେତେବେଳେ ଆସି ଦେଖୁଛନ୍ତି, ଯାହା ଯେଉଁଭଳି ଭାବେ ଲୀଳା ଚାଲିଥିଲା, ବାଛୁରୀମାନଙ୍କୁ ଯେତେବେଳେ ନେଇଯାଉଥିଲେ ଯେଉଁଭଳି ଭାବେ ଲୀଳା ଚାଲିଥିଲା, ସେଇଭଳି ଭାବେ ଲୀଳା ଚାଲିଛି। ବାଛୁରୀମାନେ ସେଠି ଚଳୁଛନ୍ତି, ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଖାଦ୍ୟ ଗ୍ରହଣ କରୁଛନ୍ତି, ଚାଲିଛି, ଗୋଟିଏ ବର୍ଷ ହୋଇଗଲାଣି। ତେଣୁ ବ୍ରହ୍ମାଙ୍କର ଭୟ ଆସିଗଲା। ତେଣୁ ବ୍ରହ୍ମା ଭାବିଲେ ମୋର ଆଜି ଚାକିରିଟି ଗଲା, ଯେଉଁମାନେ ଚାକିରି କରିଥିବେ ତାଙ୍କର ସେ ଭୟଟା ରହୁଥିବ ନାଇଁ, କେତେବେଳେ ଚାକିରି ପଳେଇବ ଆମର ସେ ଯେଉଁ ପ୍ରଭୁ ଆସନ୍ତି ପ୍ରଦ୍ୟୁମ୍ନ ପ୍ରଭୁ, ତୁ ସବୁବେଳେ ସେ କଥା କହିବେ, ତାଙ୍କ ପତ୍ନୀ ଯେଉଁ ଅଛନ୍ତି ତାଙ୍କୁ ସବୁବେଳେ ତାଙ୍କ ଚାକିରି ସସ୍ପେଣ୍ଡ କରିଦେବେ। ତେଣୁ ବ୍ରହ୍ମାଙ୍କର ମଧ୍ୟ ଚାକିରି ଚାଲିଯିବା ଭୟ ହେଲା, କାରଣ ବ୍ରହ୍ମା ଯେଉଁମାନେ ହୁଅନ୍ତି ବହୁତ କଷ୍ଟରେ ସେ ଚାକିରି ପ୍ରାପ୍ତ ହୁଅନ୍ତି। ଆମର ଯେଉଁ ଭୌତିକ ଜଗତରେ ବା ଭାରତବର୍ଷରେ ଆମେ ଯଦି ଦେଖିବା ସବୁଠାରୁ ବଡ଼ ଚାକିରି, ଶ୍ରେଷ୍ଠ ଚାକିରି କେଉଁଟା? IAS, IAS ଉପରେ IFS, ଏସବୁ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍ ଗୋଟିଏ ଇଏରେ ଯାଉଛି। ହଁ, କିନ୍ତୁ ସେ ଚାକିରି ପାଇବା ପାଇଁ କେତେ ସବୁ ଚେଷ୍ଟା କରୁଛନ୍ତି, ହଁ, କେତେ କୋଚିଂ ନେଉଛନ୍ତି, କେତେ କ'ଣ କରୁଛନ୍ତି, କେତେ ସବୁ କରୁଛନ୍ତି। ସେଭଳି ଭାବରେ ବ୍ରହ୍ମା ମଧ୍ୟ ସବୁଠାରୁ ଶ୍ରେଷ୍ଠ ଚାକିରି କେଉଁଟା ଚିନ୍ତା କରିକି ଜାଣିଲେ, ବେଦରେ ଜାଣିଲେ ସବୁଠାରୁ ଶ୍ରେଷ୍ଠ ଚାକିରି ହେଉଛି ବ୍ରହ୍ମା ଚାକିରି। ବ୍ରହ୍ମ ପଦ ତ୍ରିଲୋକରେ ଗୋଟିଏ ପୋଷ୍ଟ, ଆଉ ବେଶୀ ପୋଷ୍ଟ ନାହିଁ, ଗୋଟିଏ ପୋଷ୍ଟ ପାଇବେ। ଅବଶ୍ୟ ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି, ଆମର ଯେଉଁ ବ୍ରହ୍ମାଣ୍ଡ ଏଇଠି ସବୁଠୁ ଛୋଟ ବ୍ରହ୍ମାଣ୍ଡ, ସେଥିପାଇଁ ଏଠି ଚତୁର୍ମୁଖୀ ବ୍ରହ୍ମାଙ୍କର ଆବଶ୍ୟକତା ରହିଛି। ଅନ୍ୟ ଯେଉଁ ବ୍ରହ୍ମାଣ୍ଡ ସବୁ ରହିଛି, କେଉଁଠି ଦଶମୁଖ ବ୍ରହ୍ମା ରହିଛନ୍ତି, କେଉଁଠି ଶହେମୁଖ ବ୍ରହ୍ମା ରହିଛନ୍ତି, ସେ ବଡ଼ ବଡ଼ ବ୍ରହ୍ମାଣ୍ଡ ସବୁ ରହିଛି। ତେଣୁ ଯାହା ହଉ, ଏଇ ଯେଉଁ ବ୍ରହ୍ମା ଚାକିରି ପାଇବା ପାଇଁ ସେ ବହୁତ ଚେଷ୍ଟା କରିଛନ୍ତି, ଶହେ ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିଛନ୍ତି। ଶିବଜୀ କଥା କହୁଛନ୍ତି ପ୍ରଚେତାମାନେ ତାଙ୍କ ଚତୁର୍ଥ ସ୍କନ୍ଧରେ, ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ ବିରିଚିତା ମେଟି ତଥା ପରମୀ ମା। ସ୍ୱଧର୍ମନିଷ୍ଠ ଯିଏ ଯେଉଁ ଧର୍ମରେ ଅଛନ୍ତି, କି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ବ୍ରହ୍ମଚାରୀ, ଗୃହସ୍ଥ, ବାହନପ୍ରସ୍ଥ, ସନ୍ନ୍ୟାସ, ଯିଏ ଯେଉଁ ଆଶ୍ରମ ବା ବର୍ଣ୍ଣରେ ଥାଆନ୍ତୁ, ସେହି ବର୍ଣ୍ଣ ଏବଂ ଆଶ୍ରମରେ ସେ ଯଦି ଶହେ ଜନ୍ମ ଧରିକିରି ଠିକ୍ ଠିକ୍ ଭାବେ ପାଳନ କରିବେ, ତାହେଲେ ସେ ପୋଷ୍ଟ ପାଇଯିବେ, ବ୍ରହ୍ମା ପୋଷ୍ଟ ପାଇଯିବେ। ତଥା ପରମୀ ମା, ଆହୁରି ଯେଉଁମାନେ ଉନ୍ନତ ସ୍ତର, ଉନ୍ନତ ଧର୍ମ ପାଳନ କରିବେ, ଆହୁରି ଅଧିକ ପାଳନ କରିବେ, ତାହେଲେ ସେମାନେ ଶିବଲୋକ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମା ଯିଏ ହେଇଛନ୍ତି, ସେ ବହୁତ ଚେଷ୍ଟା କରିଛନ୍ତି, ଏକଥା ସେ ଜାଣିଛନ୍ତି, ବେଦରେ ଏକଥା ରହିଛି। ତେଣୁ ଶହେ ଜନ୍ମ ଧରି ସ୍ୱଧର୍ମ ପାଳନ କରିଥିବାରୁ ଆଜି ସେ ବ୍ରହ୍ମା ପୋଷ୍ଟ ପ୍ରାପ୍ତ ହୋଇଥିଲେ। କିନ୍ତୁ ମୁଁ ତ କାଲି କହିଥିଲି ନା, ବ୍ରହ୍ମାଣ୍ଡରେ ଦେଖିଲେ ବ୍ରହ୍ମା ଆଉ ନାହାନ୍ତି, ଆଉ ଜଣେ ବ୍ରହ୍ମା ବସିଛନ୍ତି। ତେଣୁ ସେ ଭାବିଲେ ଗଲା ଚାକିରି, ସାକ୍ଷାତ ଦେଖିଲେ ସେଇଟା ତା ନାହିଁ, ବ୍ରହ୍ମ ପୋଷ୍ଟ ନାହିଁ। ଆଉ ତାଙ୍କର ଯେଉଁମାନେ ରହିଥିଲେ ଦରବାନ ମାନେ, ସିକ୍ୟୁରିଟି ଗାର୍ଡ, ସେମାନେ ଭିତରକୁ ଆଲାଉ କଲେ ନାହିଁ, ବହୁତ କଷ୍ଟରେ ସେ ଯାଇକି ଯେତେବେଳେ ଦେଖିଲେ ବ୍ରହ୍ମା ଜଣେ ବସିଛନ୍ତି, ତେଣୁ ଭାବିଲେ ପ୍ରକୃତରେ ମୋର ଚାକିରି ଟର୍ମିନେଟ୍ ହୋଇଗଲା, କମ୍ପଲସରି ରିଟାୟାରମେଣ୍ଟ। ଶହେ ଜନ୍ମ ଧରି ସେ ରହିବେ, ଶହେ ବର୍ଷ ଧରିକି ତାଙ୍କର ତାଙ୍କ ଲୋକରେ ତାଙ୍କ ବଳନାରେ ଶହେ ବର୍ଷ ରହିବେ, ବ୍ରହ୍ମା ପୋଷ୍ଟରେ ରହିବେ। କିନ୍ତୁ ଆଜି ଯେତେବେଳେ ଆସି ଦେଖୁଛନ୍ତି, ସେଠି ତ ଗଲା ଚାକିରି ଗଲା ଜାଣିଲେ, ତେଣୁ ଆସି ଆସି ଦେଖୁଛନ୍ତି ଯେଉଁ ଲୀଳା ଚାଲିଥିଲା, ଯେଉଁ ତାଙ୍କୁ ସେ ସାଙ୍ଗ ବାଳକମାନଙ୍କୁ ଏବଂ ବସ୍ତାମାନଙ୍କୁ ନେବା ପୂର୍ବରୁ ଯେଉଁ ଲୀଳା ଚାଲିଥିଲା, ସେଇ ଲୀଳା ପୁଣି ଚାଲିଛି। ଭଗବାନ ସେଠି କ'ଣ ଖାଦ୍ୟ ଗ୍ରହଣ କରୁଛନ୍ତି, ମଝିରେ ବସି ଚାରିପଟେ ତାଙ୍କର ସାଙ୍ଗ ବାଳକମାନେ ରହିଛନ୍ତି, ଭଗବାନ ସବୁଆଡ଼େ ମୁଖ ରହିଛି, ସମସ୍ତ ସାଙ୍ଗ ବାଳକମାନେ ଦେଖୁଛନ୍ତି, ସବୁଆଡ଼େ ତାଙ୍କର ମୁଖ ରହିଛି ଏବଂ ପାଖରେ ବାଛୁରୀମାନେ ଚଳୁଛନ୍ତି, ସେ ଲୀଳା ଚାଲିଛି। ଗୋଟିଏ ବର୍ଷ ଭିତରେ ହେଇଗଲେ ଗୋଟିଏ ତ୍ରୁଟି ତାଙ୍କର, ଆମେ କହିଥିଲେ ଗୋଟିଏ ସେକେଣ୍ଡରୁ 786 ଭାଗରୁ ଭାଗେ, ଇଏ ହେଉଛି ଗୋଟିଏ ବର୍ଷ ଭିତ୍ତିଗ୍ରହଣୀ ପୃଥିବୀ ଗଣନାରେ, ଏବଂ ଭଗବାନ ସେହିଭଳିଆ ଲୀଳା ଚାଲିଛି। ତେଣୁ ଦେଖୁଛନ୍ତି ବ୍ରହ୍ମା ଆସି, ଯାବନ୍ତ ଗୋକୁଳେ ବାଳା, ଯେତିକି ଗୋକୁଳର ଯେଉଁ ବାଳା ସବୁ ଥିଲେ, ଯେଉଁ ସାଙ୍ଗ ବାଳକମାନେ, ଏଇ କୁମାର ବୟସର ଲୀଳା, ବାଳକ କୁମାର ବୟସ 5 ବର୍ଷର ଲୀଳା, ତେଣୁ ବାଳକମାନେ ଯେତିକି ଥିଲେ, ସବର୍ଷା ସର୍ବଏବହି, ସବର୍ଷା ଯେତିକି ବର୍ଷା ଥିଲେ ସମସ୍ତେ, ଏବହି ଶବ୍ଦ ବ୍ୟବହାର କରାଯାଇଛି। ହି କହିଲେ ନିଶ୍ଚିନ୍ତ ଭାବରେ ସେତିକି, ଆଉ କମ୍ ନାହିଁ। ଯେଉଁଭଳି ଭାବରେ ଲୀଳା ସବୁ ଥିଲା, ଯେଉଁଭଳି ଭାବରେ ସାଙ୍ଗ ବାଳକମାନେ ଥିଲେ, ସୁବଳ ସୁଦାମ ଇତ୍ୟାଦି, ଭଗବାନଙ୍କର ଅନେକ ସଖା ରହିଛନ୍ତି, ତାଙ୍କ ଭିତରେ 8 ଜଣ ସଖା ହେଉଛନ୍ତି ପ୍ରଧାନ, 8 ଜଣ ସଖା। ଦଶମ ସ୍କନ୍ଧ 15 ଅଧ୍ୟାୟରେ ମଧ୍ୟ ତାଙ୍କ ନାଁ ସବୁ ଉଲ୍ଲେଖ କରିଛି, 8 ଜଣ ସଖା। ଏମାନେ ହେଉଛନ୍ତି ବହୁତ, ଯେମିତି ସଖୀମାନଙ୍କ ଭିତରେ, ଗୋପୀମାନଙ୍କ ଭିତରେ 8 ଜଣ ପ୍ରିୟ ସଖୀ ରହିଛନ୍ତି। କିଏ କିଏ? ତୁଙ୍ଗଭଦ୍ରା ଇତ୍ୟାଦି, ତୁଙ୍ଗବିଦ୍ୟା ଇତ୍ୟାଦି, ହଁ, ତୁଙ୍ଗବିଦ୍ୟା, ଚିତ୍ରା, ଚମ୍ପକଲତା, ଲଳିତା, ବିଶାଖା, ଇନ୍ଦ୍ରଲେଖା, ରଙ୍ଗଦେବୀ, ସୁଦେବୀ, ଏଠି ବି ହେଉଛନ୍ତି ଅଷ୍ଟ ସଖୀ ଭିତରେ ଶ୍ରେଷ୍ଠ ସଖୀ ଏମାନେ। ତେଣୁ ଆମେ ଯେଉଁ ମାଳା ଜପ କରୁଛେ, ତା'ଦେହରେ 8ଟି ରହିଛି। ପ୍ରଥମ ହେଉଛି ଅଷ୍ଟସଖୀ, ଅଷ୍ଟସଖୀ ଫାଷ୍ଟ ଅଷ୍ଟସଖୀ ରହିଛନ୍ତି, ସେ ଅଷ୍ଟସଖୀ ଏଇଭଳି ଅଷ୍ଟସଖା ରହିଛନ୍ତି। କିଏ କିଏ? ତୋକକୃଷ୍ଣ, ଅଂଶ, ସୁଦାମ, ସୁବାଳ, ସୁବଳ, ଅର୍ଜୁନ, ବିଶାଳାର୍ଷବ, ଓଜସ୍ୱିନ, ଦେବପ୍ରସ୍ଥ, ଭରୁଥପ ଇତ୍ୟାଦି, ଆଉ ଜଣେ ଭଦ୍ରସେନ ହେଉଛନ୍ତି ତାଙ୍କର, ଆଉ ଜଣେ ମଧ୍ୟ ରହିଛନ୍ତି 8 ଜଣଙ୍କ ଭିତରେ। ଏମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଏ 8 ଜଣ କୃଷ୍ଣଙ୍କର 8 ଦିଗରେ ରକ୍ଷଣ କର୍ମରେ ଥାଆନ୍ତି। 4 ଦିଗ ରହିଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, 4 କୋଣ ରହିଛି, 8 ଦିଗରେ ଏ 8 ସାଙ୍ଗମାନଙ୍କରେ କୃଷ୍ଣଙ୍କୁ ରକ୍ଷା କରନ୍ତି। ସେଦିନ ଭଦ୍ରସେନ ଟିକେ ଦୂରରେ ଥିଲେ, ତାଙ୍କ ନାଁ ସେଥିପାଇଁ ନିଆଯାଇ ନାହିଁ। ତେଣୁ ଏଭଳି ଏମାନେ ସବୁ ଭଗବାନଙ୍କର ସାଙ୍ଗ ବାଳକମାନେ, କିନ୍ତୁ ଏଠି ସମସ୍ତେ ବସି ଖାଦ୍ୟ ଗ୍ରହଣ କରୁଛନ୍ତି, ଚାରିପଟେ ବସିଛନ୍ତି ସାଙ୍ଗ ବାଳକମାନେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଯାବନ୍ତୁ ଗୋକୁଳେ ବାଳା, ସବସା ସର୍ବଏବହି, ସମସ୍ତେ ସବୁ ଯେତିକି ପରିମାଣ ନେଇଥିଲେ ବ୍ରହ୍ମା, ସେତିକି ପରିମାଣ ବସା ରହିଛନ୍ତି, ସେତିକି ପରିମାଣରେ ବାଳକମାନେ ରହିଛନ୍ତି। ତେଣୁ ବ୍ରହ୍ମାଙ୍କର ଭୟ ଜାତ ହେଲା, ଏବଂ ବ୍ରହ୍ମା ବର୍ତ୍ତମାନ ଚିନ୍ତା କରୁଛନ୍ତି, 2 ଶ୍ଳୋକରେ ଆଲୋଚନା କରି ବ୍ରହ୍ମା କ'ଣ ଚିନ୍ତା କରୁଛନ୍ତି, କେମିତି ଏଇଟା ହେଲା, ମୁଁ ତ ସବୁ ନେଇଯାଇଥିଲି, ପୁଣି କେମିତି ଯେଉଁମାନଙ୍କୁ ନେଇଯାଇଥିଲି ସେମାନେ ସବୁ ଏଇଠି ଅଛନ୍ତି, କୃଷ୍ଣ ପୁଣି ତାଙ୍କୁ ଘିନି ଆସିଥିଲେ କି? ମୁଁ ଯେଉଁ ନେଇକି ଗୋଟେ ଗୁମ୍ଫାରେ ରଖିଦେଇ ଆସିଥିଲି, ମାୟା ଦ୍ୱାରା ଶୋଇ ତାଙ୍କୁ ଶୁଆଇ ଦେଇଥିଲେ। ଆମେ ଯେମିତି ଇଏ କରୁଛେ, ଡାକ୍ତର ଶୁଆଇ ଦେଉଛନ୍ତି ଆମକୁ ନା, ଆନାସ୍ଥେସିଆ ଦେଇକିରି କରିଦେଉଛନ୍ତି, ସର୍ଜରୀ କରିଦେଉଛନ୍ତି, ଆମେ ବ୍ରହ୍ମା କଥା କ'ଣ କହିବା? ବ୍ରହ୍ମା କାହିଁକି ମୋହନ କରିଦେବେ, ଶୁଆଇ ନ ଦେଇପାରିବେ କାହିଁକି? ତେଣୁ ସେ ଚିନ୍ତା କଲେ, କୃଷ୍ଣ ଯାଇକି ତାଙ୍କୁ ଘିନି ଆସିଲେ କି ସେ ଗୁମ୍ଫାରୁ? କିନ୍ତୁ ଧ୍ୟାନ ନେତ୍ରୀ ଦେଖୁଛନ୍ତି, ସେମାନେ ମଧ୍ୟ ମାୟାଶୟ ଶୟା ନାମେ, ମୁଁ ଯାହାଙ୍କୁ ମାୟା ଦ୍ୱାରା ଶୁଆଇକି ରଖିଥିଲି ମାୟାଶୟା, ନାଦ୍ୟା ବି ପୁନରୁଥିତା, ବର୍ତ୍ତମାନ ମଧ୍ୟ ସେମାନେ ଶୋଇଛନ୍ତି, ଘୁଙ୍ଗୁଡ଼ି ମାରୁଛନ୍ତି, ଉଠି ନାହାନ୍ତି ଆହୁରି। ତେଣୁ ବ୍ରହ୍ମା ଆଶ୍ଚର୍ଯ୍ୟଚକିତ ହୋଇଗଲେ। ତେଣୁ 2 ଶ୍ଳୋକରେ ବ୍ରହ୍ମାଙ୍କର ତର୍କ ଚାଲିଛି, କେମିତି ଏଇଟା ସମ୍ଭବ ହେଲା। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଏ ଲୀଳାଟି ଚାଲିଛି, 13 ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯିବ। ଭଗବାନ ବ୍ରହ୍ମା ଯେତେବେଳେ ମୋହିତ ହୋଇଗଲେ, ବ୍ରହ୍ମାଙ୍କର ଆଉ କ'ଣ ବୁଦ୍ଧି କାମ କଲା ନାହିଁ, ଭଗବାନ ଦେଖିଲେ ବହୁତ ହୋଇଗଲା, ଏଠି ବ୍ରହ୍ମାଙ୍କୁ ଟିକେ ଜ୍ଞାନ ଦେବା, ଆଗରୁ ତ ଜ୍ଞାନ ଦେଇଥିଲେ, ପୁଣି ଜ୍ଞାନ ଦେଲେ ବ୍ରହ୍ମାଙ୍କୁ, ଦେଖେଇଲେ ପ୍ରକୃତିରେ ସେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଯେତିକି ବତ୍ସା ଯେତିକି ବାଳକମାନେ ଅଛନ୍ତି ସବୁ କୃଷ୍ଣ,
ଚତୁର୍ଭୁଜ ରୂପ ଧାରଣ କରି ଚତୁର୍ଭୁଜ ରୂପ ଦର୍ଶନ କରିଛନ୍ତି ବ୍ରହ୍ମା। ତେଣୁ ଏ ଲୀଳାଟି ଚାଲିବ। ତେଣୁ ଆମର କହିବା କଥା ଆଜିର ଏ ଶ୍ଳୋକରେ ଆଲୋଚନା କରିବା ଯେ ମାୟାଶୟ ଶୟାନାମି, ଆମେ ସମସ୍ତେ ମାୟା ଦ୍ୱାରା ମଧ୍ୟ ଶୋଇକି ରହିଛେ। ବ୍ରହ୍ମା ଯେଉଁ ସୃଷ୍ଟି କଲେ ପାଞ୍ଚ ପ୍ରକାର ଅବିଦ୍ୟାକୁ ସୃଷ୍ଟି କରିଛନ୍ତି। ବ୍ରହ୍ମା ଭାଗବତ ତୃତୀୟ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି। ପାଞ୍ଚଟି ଅବିଦ୍ୟା ରହିଛି। ଆମର ଭକ୍ତମୋହନ ଠାକୁର କହୁଛନ୍ତି ଯେ ମାୟାର ବୈଭବ ଜଡ଼ ବିଦ୍ୟାଗତ ମାୟାର ବୈଭବ ତୁମାର ଭଜନ ବାଧା ମୋହଜନ ମିଆଁ ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ତେଣୁ ଆମେ ଭାବୁଛେ ଆମର ବିଦ୍ୟା ରହିଛି, ବହୁତ ବିଦ୍ୟା ଆମେ ପାଠ କରିଛେ, ବହୁତ କିଏ ନୋବେଲ ପ୍ରାଇଜ୍ ପାଉଛନ୍ତି, କିଏ ସବୁ ଫାଷ୍ଟ ପ୍ରାଇଜ୍ ଗୋଲ୍ଡ ପ୍ରାଇଜ୍ ସିଲଭର ପ୍ରାଇଜ୍ ବିଭିନ୍ନ ପ୍ରକାର ପ୍ରାଇଜ୍ ପାଉଛନ୍ତି, ବୁଦ୍ଧିରେ ବିଭିନ୍ନ ବିଭାଗରେ ବିଭିନ୍ନ ଜ୍ଞାନର ବିଭିନ୍ନ ବିଭାଗରେ ସବୁ ପୁରସ୍କାର ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେତେ ଜ୍ଞାନ ଜଣଙ୍କର ଥିଲେ ମଧ୍ୟ ଯଦି ଜଣେ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେଲେ ନାହିଁ ତାହେଲେ ତାଙ୍କର ଜ୍ଞାନ ହେଉଛି ବୃଥା ଜ୍ଞାନ। ଭଗବତ ଗୀତାରେ ଭଗବାନ କେଉଁଠି କହିଲେ ବୃଥା ଜ୍ଞାନ କରିଛି? ଭଗବତ ଗୀତା ନବବଧାରେ ଭଗବାନ କହିଲେ ଯେଉଁମାନେ ମୋଗସା ମୋଗ କର୍ମାଣ ମୋଗ ଜ୍ଞାନ ବିଚେତସ ରାକ୍ଷସୀ ମାସୁରୀ ଚାହିଁବ ପ୍ରକୃତି ମୋହିନୀ ସୀତା, ମୋହିନୀ ପ୍ରକୃତି ତ୍ରିଗୁଣ ଯେଉଁ ରହିଛି ସତରଜ ତମ ତିନି ଗୁଣରେ ସମସ୍ତେ ମୋହିତ ହେଇକି ରହିଛନ୍ତି। ତେଣୁ ଯେଉଁମାନେ ଏଇ ମାୟାର ଅଧୀନରେ ରହିଛନ୍ତି, ମାୟା ଦ୍ୱାରା ଶୋଇକି ରହିଛନ୍ତି, ସେମାନଙ୍କର ଯେତେ ଜ୍ଞାନ ଥିଲେ ମଧ୍ୟ ତାଙ୍କର ଯେତେ ଆଶା ରହିଛି, ବହୁତ ପ୍ରକାର ଆଶା କରୁଛନ୍ତି, ଜୀବନ ବିତିଯାଉଛି ସେ ଆଶା ପୂରଣ ହେଇପାରୁନାହିଁ, ମୃତ୍ୟୁ ସମୟରେ ଆଉ ଗୋଟେ ଚିନ୍ତା କରୁଛନ୍ତି ଏଇସବୁ ଯେଉଁ କଲି ଏ ଜୀବନଟା ବେକାର ହେଇଗଲା। ତେଣୁ ସେସବୁ ତାଙ୍କର ଯେଉଁ ରହିଛି ବୁଦ୍ଧିରେ ଏଇଟା ନିରୂପିତ କରୁଛନ୍ତି ଯେ ଏଇଟା ହେବାରୁ ଏଇଟା ବିଫଳ ହେଇଗଲା, ଏଇ କାରଣରୁ ଏଇଟା ବିଫଳ ହେଇଗଲା, ତେଣୁ ଏଭଳି ପ୍ଲାନ୍ କରିବି ଯାହାଫଳରେ ମୁଁ ସକ୍ସେସ୍ ପାଇବି, ସିଦ୍ଧି ପ୍ରାପ୍ତ ହେବି, ଏଇଭଳି ଭାବେ ଚିନ୍ତା କରି ଏ ଶରୀର ତ୍ୟାଗ କରିଦେଉଛି। ଯେମ୍ ଯେମ୍ ବାପି ସ୍ମରଣ ଭାବଂ ତ୍ୟଜନ୍ତି କଳେବରଂ ତମ ତେମ ବିତ କୌନ୍ତେୟ ସଦା ତଦ୍ଭାବ ଭାବିତ। ଜୀବନ ସାରା ବିଭିନ୍ନ ପ୍ରକାର ଚେଷ୍ଟା କରି ବିଭିନ୍ନ ପ୍ରକାର ଆଶା କରି ସବୁ ବିଫଳ ହେଇଗଲା, ତେଣୁ ସେ କାରଣ ନିର୍ଣ୍ଣୟ କଲା ଏଇଭଳି ଭାବରେ ଏଇଟା ଯୋଗୁଁରୁ ବିଫଳ ହେଇଗଲି, ଏମିତି କଲେ ମୁଁ ସଫଳ ପାଇବି, ଏଇଭଳି ଭାବରେ ମନସ୍ଥ କରି ସଂକଳ୍ପ କରି ଯେତେବେଳେ ସର୍ବତ୍ୟାଗ କରୁଛି ସେଇ ସଂକଳ୍ପଟା ଆସୁଛି, ତେଣୁ ପୁଣି ପରଜନ୍ମରେ ସେ ପୁଣି ମାତୃଗର୍ଭକୁ ଆସୁଛି। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ମହମୁଦରେ ଶଙ୍କରାଚାର୍ଯ୍ୟ ଏଇଟା ରଚନା କରିଛନ୍ତି। ତେଣୁ ଏହିଭଳି ଭାବରେ ଆଶା ବିଫଳ ହେଇକି ଚାଲୁଛି, ତେଣୁ ଭଗବାନ କହିଲେ ମୋଘ ଆଶା, ତାଙ୍କର ଆଶା ସବୁବେଳେ ମୋଘ ବା ବ୍ୟର୍ଥ ହେଇଯିବ। ମୋଘ ଆଶା ମୋଘ କର୍ମାଣୁ, ଅନେକ ପ୍ରକାର କର୍ମ କରୁଛନ୍ତି ସେ ଆଶାକୁ ପୂରଣ କରିବା ପାଇଁ, ସିଦ୍ଧିପ୍ରାପ୍ତ ହେବା ପାଇଁ ବହୁତ ପ୍ରକାର କର୍ମ କରୁଛନ୍ତି, ଅନେକ ପ୍ରକାର କର୍ମ, ଏମିତିକି ଲୋକମାନଙ୍କୁ ଜାଣନ୍ତି ନାହିଁ ବୈଦିକ କର୍ମକାଣ୍ଡ ପଦ୍ଧତି କ'ଣ ଜାଣନ୍ତି ନାହିଁ। ଅକର୍ମ ତିନି ପ୍ରକାର କର୍ମ ଭଗବାନ କହିଲେ ଭଗବତ ଗୀତାରେ, ତିନି ପ୍ରକାର କର୍ମ ଅଛି, ଲୋକମାନେ ଭାବୁଛନ୍ତି କର୍ମ ହିଁ ଭଗବାନ। ତେଣୁ କର୍ମ ବିଷୟରେ ଭଗବାନ କହିଲେ କର୍ମଣ ହିଁ ଅପି ବୋଧବ୍ୟମ ବୋଧବ୍ୟମ ଚ ବିକର୍ମଣ ଅକର୍ମଣଶ୍ଚ ବୋଧବ୍ୟମ ଗହନା କର୍ମଣ ଗତି। କର୍ମକୁ ବୁଝିବା ଏତେ ସହଜ ଜିନିଷ ନୁହଁ। ଯେଉଁମାନେ ବେଦର ଅନୁମୋଦିତ କର୍ମ କରୁଛନ୍ତି
ସେମାନେ ପ୍ରକୃତରେ ଜ୍ଞାନୀ କହିବା ବୁଝିବାକୁ ପଡ଼ିବ, ବେଦର କର୍ମ ଅନୁସାରେ କରୁଛନ୍ତି। ଆଉ ଯେଉଁମାନେ ଅନ୍ୟ ବେଦ ଅନୁମୋଦିତ ନୁହଁ, ବେଦ ନିଷିଦ୍ଧ କର୍ମ କରୁଛନ୍ତି, ତାଙ୍କ କଥା କ'ଣ କହିବା? ସେମାନେ ତ ନରକକୁ ଯିବେ, ପାପ ଦ୍ୱାରା ନରକକୁ ସେମାନେ ଗମନ କରିବେ। ସେମାନେ ଜାଣନ୍ତି ନାହିଁ ନରକକୁ ସେମାନେ ଯାଉଛନ୍ତି ବୋଲି। ବେଦ ଅନୁମୋଦିତ କର୍ମ କରିକି ମଧ୍ୟ ଯଦି ସେମାନେ ଭଗବାନଙ୍କର ଶରଣ ଯାଇନାହାନ୍ତି, ତେଣୁ ସେମାନେ ମଧ୍ୟ ମୋଘ କର୍ମାଣ, ତାଙ୍କର କର୍ମଣ ମଧ୍ୟ ସେମାନେ ସିଦ୍ଧିପ୍ରାପ୍ତ ହୋଇପାରିବେ ନାହିଁ। ମୋଘ କର୍ମାଣ ଏବଂ ମୋଘ ଜ୍ଞାନ, ବହୁତ ପ୍ରକାର ଜ୍ଞାନ ରହିଛି। ବହୁତ ପ୍ରକାର ଜ୍ଞାନରେ କିଏ ନୋବେଲ ବିଶ୍ୱ ପ୍ରାଇଜ୍ ପାଉଛନ୍ତି, କେତେ ରିସର୍ଚ୍ଚ ହେଉଛି, କେତେ ନୂଆ ନୂତନ ନୂତନ ଉଦ୍ଭାବନ ବାହାରୁଛି, ଉଦ୍ଭାବନ ହେଉଛି, ବହୁତ ପ୍ରକାର ଜ୍ଞାନ ରହିଛି। ଆମେ କହିଥିଲେ ବେଦ ଭଗବତ ଗୀତାରେ ଅନେକ ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି। କେତେ ପ୍ରକାର ଜ୍ଞାନ ଦେଇଛନ୍ତି ଭଗବାନ, ଯାହା ହେଉ ବହୁତ ପ୍ରକାର ଜ୍ଞାନ ଅଛି, ଆମେ ଗୀତା ପ୍ରସଙ୍ଗରେ ସେଇଟା କହିବା ଆଲୋଚନା କରିବା। ତେଣୁ ଏହି ପ୍ରକାର ଅନେକ ଜ୍ଞାନ ରହିଛି, ଅସୀମ ଜ୍ଞାନ ରହିଛି। ଆମର ଜଣେ ବୈଜ୍ଞାନିକ କହୁଥିଲେ, କିଏ ନ୍ୟୁଟନ ନା କିଏ କହୁଥିଲେ, ଅନେକ ଜ୍ଞାନ ରହିଛି। ଯେଉଁ ନ୍ୟୁଟନ ଏତେ ବଡ଼ ବୈଜ୍ଞାନିକ, ନ୍ୟୁଟନ ନା ଆଇନଷ୍ଟାଇନ କ'ଣ ମନ ମନ ଭଲ ମନେ ପଡ଼ୁନି, ସେ କହୁଥିଲେ ଏତେ ବଡ଼ ବୈଜ୍ଞାନିକ ହିଁ ସେ କହୁଥିଲେ, ଜ୍ଞାନରୂପକ ସମୁଦ୍ରର ବେଳାଭୂମିରୁ ଆମେ କେତେ ଖଣ୍ଡ ସାମୁକା ପ୍ରାପ୍ତ ହୋଇଛି, ଏତେ ବଡ଼ ଜ୍ଞାନୀ ହିଁ ସେ କହୁଥିଲେ କଥା। ଜ୍ଞାନ କେତେ ରହିଛି, ଅନନ୍ତ ଜ୍ଞାନ ରହିଛି। ଏତେ ବଡ଼ ଜ୍ଞାନୀ ହୁଅନ୍ତୁ ନା କାହିଁକି ସେ କହିପାରିବେ ନାହିଁ ମୁଁ ଜ୍ଞାନର ଅନ୍ତ ପାଇଗଲି। ଏସବୁ ଜ୍ଞାନ, ଜ୍ଞାନକାଣ୍ଡ ରହିଛି ବେଦରେ, ଗୋଟେ କାଣ୍ଡ ରହିଛି ଜ୍ଞାନକାଣ୍ଡ। ଜ୍ଞାନ ସବୁ ଆମେ ପ୍ରାପ୍ତ ହୋଇପାରିବା ଜ୍ଞାନ ମାଧ୍ୟମରେ, ଏହି ବେଦ ମାଧ୍ୟମରେ ଜ୍ଞାନକାଣ୍ଡ। କିନ୍ତୁ ଭଗବାନ କହିଲେ ଯଦି ଆମେ ଭଗବାନଙ୍କ ଶରଣରେ ଯାଇନାହାନ୍ତି, ତାହେଲେ ମୋଘ ଜ୍ଞାନ, ତାଙ୍କର ସବୁ ଜ୍ଞାନ ବୃଥା ହୋଇଯିବ। ବିଚିତ ସ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ତାଙ୍କର ଜ୍ଞାନ ବୃଥା ହୋଇଯିବ। କେଉଁମାନେ ଭଗବାନ ଭଗବାନଙ୍କ ଶରଣରେ ଆଶ୍ରୟ ନେଇନାହାନ୍ତି, ମୋଘ ଜ୍ଞାନ ବିଚିତ ସ। ତେଣୁ ବ୍ରହ୍ମା ଯେଉଁ ସମସ୍ତଙ୍କୁ ମାୟାରେ ଶୟନ କରି ରଖିଛନ୍ତି, ସେହିଭଳି ଭାବରେ ଆମେ ସମସ୍ତେ ଏଇ ମାୟା ଯେଉଁ ବ୍ରହ୍ମା ସୃଷ୍ଟି କରିଛନ୍ତି, ତିନି ପ୍ରକାର ପାଞ୍ଚ ପ୍ରକାର ଅଜ୍ଞାନ ସୃଷ୍ଟି କରିଛନ୍ତି। କ'ଣ କ'ଣ ଏ ଅବିଦ୍ୟା? ଅବିଦ୍ୟା କହିଲେ କ'ଣ କ'ଣ ନା ପ୍ରଥମେ ହେଉଛି କ'ଣ ନା କ'ଣ ସେ ବିଦ୍ୟା ତମ ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ। ଭାଗବତମ ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ସୃଷ୍ଟିର ଆରମ୍ଭରେ ସେ କଥା କୁହାଯାଉଛି। ମୈତ୍ର କହୁଛନ୍ତି ବିଦ୍ରୋହ ସସର୍ଜ ଛାୟା ଅବିଦ୍ୟାମ ପଞ୍ଚପର୍ବାଣମ ବ୍ରଥ। ବ୍ରହ୍ମା ଏ ଯେଉଁ ଅବିଦ୍ୟାକୁ ସୃଷ୍ଟି କଲେ, ତାଙ୍କର ଛାୟାକୁ ସୃଷ୍ଟି କଲେ, ଛାଇଟା ପ୍ରକୃତ ବସ୍ତୁ ନୁହଁ। ସେଇଭଳି ଭାବରେ ଏଇ ଯେଉଁ ଅବିଦ୍ୟା ଏ ପ୍ରକୃତ ଜ୍ଞାନ ନୁହଁ, କିନ୍ତୁ ସମସ୍ତେ ଏଇଟାକୁ ଜ୍ଞାନ ବୋଲି ଭାବୁଛନ୍ତି। ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଗୋଟିକରୁ ଗୋଟିଏ ଆହୁରି ଅଧିକ ଅବିଦ୍ୟା ରହିଛି, ଅବିଦ୍ୟା ସୃଷ୍ଟି କରିଛନ୍ତି ବ୍ରହ୍ମା। ଏ ଯେଉଁ ଅବିଦ୍ୟା ସୃଷ୍ଟି କରିଛନ୍ତି, ଏଇଟାକୁ ପ୍ରଭୁପାଦ ମହାରାଜ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତା'ର ଅଲଗା ସଂଜ୍ଞା ଦେଇଛନ୍ତି, ଅଜ୍ଞାନ ଅସ୍ମିତା ରାଗ ଦ୍ୱେଷ ଅଭିନିବେଶ। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି କ'ଣ ଏସବୁ ଜିନିଷ। ତାମିଶ୍ର କହିଲେ କ୍ରୋଧ, ଅନ୍ଧତାମିଶ୍ର କହିଲେ ଯେଉଁମାନେ ଭାବନ୍ତି ଡେଥ୍ ଟୁ ବି ଅଲ୍ଟିମେଟ୍ ଏଣ୍ଡ, ସେମାନେ ଭାବନ୍ତି ଯେମିତି ଆମର ଜଣେ ଦାର୍ଶନିକ କହୁଥିଲେ ଭସ୍ମୀଭୂତ ସେ ଦେହସ୍ୟ, ଜଣେ ମୃତ୍ୟୁବରଣ କଲେ ସବୁକିଛି ଶେଷ ହୋଇଯାଉଛି। ଜଣେ ପ୍ରଭୁପାଦ ମହାରାଜ ଯାଇଥିଲେ ରଷିଆ, ରଷିଆର ଯିଏ ତାଙ୍କର ହିନ୍ଦୁ ଡିପାର୍ଟମେଣ୍ଟର ଯିଏ ରହିଛନ୍ତି ମୁଖ୍ୟ ପ୍ରଫେସର କୋଟୋଭସ୍କି, ସିଏ ଏକଥା କହୁଥିଲେ ହିନ୍ଦୁ ବୈଦିକ ସଭ୍ୟତା ପଢ଼ୁଛନ୍ତି, ବେଦ ଇତ୍ୟାଦି ପଢ଼ୁଛନ୍ତି, କିନ୍ତୁ ଜାଣିପାରୁନାହାନ୍ତି ସେ କହୁଛନ୍ତି ଜଣେ ମୃତ୍ୟୁବରଣ କଲା ପରେ ଆଉ କ'ଣ ଜନ୍ମ ସେ ପାଇବ, ତାର ଆଉ କ'ଣ ଜନ୍ମ ଅଛି, ସେ କ'ଣ ଶରୀର ପାଇବ, ଏଇଭଳି ସେ କହୁଥିଲେ। ତେଣୁ ଏଇଟା ହେଉଛି ସେମାନଙ୍କର ଧାରଣା ହେଉଛି କ'ଣ, ଏଇଟା ହେଉଛି ଅନ୍ଧତା ମିଶ୍ର, ଇଏ ଗୋଟେ ଅବିଦ୍ୟା। ଅନ୍ଧତା ମିଶ୍ର କହୁଛି ସେମାନେ ଭାବନ୍ତି ମୃତ୍ୟୁରେ ସବୁକିଛି ସରିଗଲା, ଭସ୍ମ ଭୂତ ସେ ଦେହଶ୍ର। ତାପରେ ତମ, ତମଟା କ'ଣ ନା ନଟ୍ ନୋଇଂ ସ୍ପିରିଚୁଆଲ୍ ନଲେଜ୍, ସୋର୍ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ନାହିଁ, ସେ ହେଉଛି ତମ ଗୋଟେ ଅବିଦ୍ୟା। ତମ ମୋହ, ମୋହଟା ହେଉଛି ଯେ ଇଲ୍ୟୁଜନ୍ ଅଫ୍ ବଡିଲି କନ୍ସେପ୍ଟ ଅଫ୍ ଲାଇଫ୍, ଶରୀର ଚେତନାରେ ସେମାନେ ରହିଛନ୍ତି ମୋହ ଦ୍ୱାରା ଗ୍ରସ୍ତ ହେଇକରି। ଅର୍ଜୁନଙ୍କର ସେଇ ମୋହ ଆସିଗଲା ନା, ଅର୍ଜୁନ ଯେଉଁ ଆମେ ପାଠ କରୁଛେ ବର୍ତ୍ତମାନ ଭଗବଦ୍ଗୀତା ପ୍ରଥମ ଅଧ୍ୟାୟ ଏବଂ ଦ୍ୱିତୀୟ ଅଧ୍ୟାୟରେ 7-8 ଶ୍ଳୋକ ପର୍ଯ୍ୟନ୍ତ ଅର୍ଜୁନ ଯେଉଁ ଭଗବାନ ସହ ଯୁକ୍ତି କରୁଥିଲେ, ଏ ମୋହ ଦ୍ୱାରା ମୋହଗ୍ରସ୍ତ ହେଇକରି ବଡିଲି କନ୍ସେପ୍ଟ ଅଫ୍ ଲାଇଫ୍, ଏ ଶରୀର ଚେତନାରେ ସେ କଥା କହୁଥିଲେ, ମୋହ ମୋହ ଦ୍ୱାରା ମୋହିତ ହେଇକରି ସେ କହୁଥିଲେ, ଇଏ ଗୋଟେ ଅବିଦ୍ୟା। ତେଣୁ ଭଗବାନ ଯେତେବେଳେ ସବୁ ଜ୍ଞାନ ପ୍ରଦାନ କଲେ, ତାପରେ କହିଲେ ଅର୍ଜୁନ ତମର ବର୍ତ୍ତମାନ ଠିକ୍ ଭାବରେ ଶୁଣିଲ ତ କଥା ମୁଁ ଯେଉଁ କହିଲି ନା, ଘୁମି ପଡ଼ିଥିଲ, ଯୁଦ୍ଧ ପରିସ୍ଥିତି ନା, କେତେବେଳେ କ'ଣ ଅସୁବିଧା, ସବୁବେଳେ ଉଦ୍ବିଗ୍ନ ହେଇକି ରହିବେ ଯୁଦ୍ଧ ପରିସ୍ଥିତି। ବର୍ତ୍ତମାନ ଯୁଦ୍ଧ ଚାଲିଛି, ବର୍ତ୍ତମାନ ଅବଶ୍ୟ ସ୍ୱାମୀ ଯୋଗରେ କୁହାଯାଉଛି, କିନ୍ତୁ ଇମ୍ରାନ୍ ଖାନ୍ ସେଇଟା କହିଛନ୍ତି ଆମେ ସବୁବେଳେ ଭୟରେ ରହୁଥିଲୁ, କେତେବେଳେ ଭାରତ ପକେଇଦେବ, ମୁଁ କ'ଣ ପକେଇଦେବ, ସବୁ ଇତ୍ୟାଦି ସବୁ ରହିଛି ଉଦ୍ବିଗ୍ନ। ସେହି ପରିସ୍ଥିତି ଥିଲା, ଯୁଦ୍ଧ ପରିସ୍ଥିତି ଥିଲା ଅର୍ଜୁନ ପାଖରେ। କିନ୍ତୁ ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଲି, ତୁମର କଚିତ ଏତଂ ସୁତଂ ପାର୍ଥ ତ୍ୱୟା କିରଣ ଚେତସା, ଏକାଗ୍ର ଭାବରେ ଏଇଟାକୁ ଶ୍ରବଣ କଲ ତ, ଯଦି କରିଥିବ ତାହେଲେ କଚିତ ଅଜ୍ଞାନ ସମୟ ପ୍ରଣଶ୍ରତି ଧନଞ୍ଜୟ, ତୁମର ଯେଉଁ ଅଜ୍ଞାନ, ଯେଉଁ ଅବିଦ୍ୟା, ଯେଉଁ ମୋହ ଥିଲା, ଏଇଟା ନଷ୍ଟ ହେଲା ନା ନାହିଁ, ଏ ଜ୍ଞାନ ଶୁଣିଲା ମାନେ ସେ ମୋହ ନଷ୍ଟ ହେବ। ତେଣୁ ଅର୍ଜୁନ ସ୍ୱୀକାର କଲେ ପ୍ରଭୁ ନଷ୍ଟ ମୋହ, ମୋର ମୋହ ନଷ୍ଟ ହୋଇଯାଇଛି। ମୋହ ନଷ୍ଟ ହୋଇଗଲେ ଆମର ସ୍ମୃତି ଫେରିଆସେ, ଭଗବାନ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସ୍ମୃତିକୁ ଆମେ ଫେରିପାରିବା। ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି କେମିତି ଆମର ସ୍ମୃତି ଚାଲିଯାଉଛି, ଶ୍ଲୋକ ଧାତୁ ବିଷାନ୍ ପୁରୁଷ ସଙ୍ଗସ୍ତେ ସଜାତେ ସଙ୍ଗାତ ସଜାତେ କାମ କାମାତ କ୍ରୋଧ ବିଜାତେ କ୍ରୋଧାତ ହେଉଛି ସମୂହ ସମୂହାତ ସ୍ମୃତି ବିଭ୍ରମ ସ୍ମୃତିଭଂସା ବୁଦ୍ଧିନାଶ ବୁଦ୍ଧିନାଶା ସମସ୍ତେ, ଗୋଟିଏ ପରେ ଗୋଟିଏ ଏଇଭଳି ଭାବରେ ଆମର ନଷ୍ଟ ହୋଇଯାଉଛି। ତେଣୁ ଯେତେବେଳେ ମୋହ ନଷ୍ଟ ଚାଲିଗଲା ସେତେବେଳେ ସ୍ମୃତି ଫେରିପାରିଲେ, ସେ ସ୍ମୃତି କହିଲେ କ'ଣ ସ୍ମୃତି ଫେରିପାରିଲେ, ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି, ଏ ତିନୋଟି ତତ୍ତ୍ୱ ରହିଛି ବେଦରେ, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ତେଣୁ ଆମର ଯେଉଁ ସ୍ମୃତି ଫେରିଆସିବ ଆମେ ଜାଣିପାରିବା ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ମାୟା ମୁଗ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେ ପାୟ କୈଳ କୃଷ୍ଣ ବେଦ ପୁରାଣ। ତେଣୁ ଆମେ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ତେଣୁ ଭଗବାନ ଏସବୁ ଶାସ୍ତ୍ର ପୁରାଣ ସବୁ ଦେଇଛନ୍ତି, ଆମକୁ ପ୍ରଦାନ କରିଛନ୍ତି, କିନ୍ତୁ ଆମେ ନିଜ ଚେଷ୍ଟାରେ ତାକୁ ବୁଝିପାରିବା ନାହିଁ। ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣୀ। ଆମେ ଜଣେ ମହାପ୍ରଭୁଙ୍କର ଆଶ୍ରିତ ଯେଉଁମାନେ ହେଇଛନ୍ତି ସେଇଭଳି ଭାବେ ବୈଷ୍ଣବଙ୍କର ପାଦପଦ୍ମରେ ଯଦି ଆଶ୍ରୟ ନେବା ତାହେଲେ ଏଇଟା ବୁଝିପାରିବା, ଆମର ମୋହ ଦୂର ହେବ। ଅର୍ଜୁନଙ୍କର ମୋହ ଦୂର ହେଇଗଲା, ଆମେ ସେଇଭଳି ଭାବରେ ସେଇ ପରମ୍ପରାରେ ଯଦି ଭଗବାନ କଥା ଶ୍ରବଣ କରିବା ତାହେଲେ ଆମର ମଧ୍ୟ ମୋହ ଦୂର ହେଇଯିବ। ତେଣୁ ଇଏ ହେଉଛି କ'ଣ, ତମ ମୋହ ଏବଂ ମହାତମ, ମହାତମ ହେଉଛି ପଞ୍ଚମ ବିଦ୍ୟା, ଏଇଟା ହେଉଛି କ'ଣ ନା ମ୍ୟାଡ୍ ଆଫ୍ଟର ମ୍ୟାଟେରିଆଲ ଏନ୍ଜୟମେଣ୍ଟ, ଭୌତିକ ଉପଭୋଗ ପାଇବା ପାଇଁ ପାଗଳ, ସମସ୍ତେ ପାଗଳ ହୋଇ ରହିଛନ୍ତି। ଶତକଡ଼ା 99% ଲୋକ ଏଇଭଳି ଭାବରେ ଅବିଦ୍ୟାରେ
ଗ୍ରସ୍ତ ହୋଇକି ରହିଛନ୍ତି। ଏଣୁ ଏଇଭଳି ଭାବରେ ମାୟା ମୋହିତ ହୋଇକରି ଆମେ ସମସ୍ତେ ରହିଛେ। ତେଣୁ ମହାପ୍ରଭୁ ଆସିଲେ ଆମକୁ ମାୟାର ଆମେ ମାୟାର ମାୟା ପିଶାଚର କୋଳରେ ଆନନ୍ଦରେ ଘୁଙ୍ଗୁଡ଼ି ମାରୁଛେ। ଗୋଟେ ଶ୍ଳୋକ ଅଛନ୍ତି, ଆମ ସମୟ ହେଇଗଲାଣି, ଆସନ୍ତାକାଲି ଆଲୋଚନା କରିବା। ଏ ଶ୍ଳୋକଟି ଚାରି ପାଞ୍ଚଟା ଜାଗାରେ କୁହାଯାଇଛି ଭାଗବତରେ। ତେଣୁ ଏଇ ସମସ୍ତେ ଯେମିତି ଆମର ନିଦ୍ରାରେ ଆମେ ସ୍ୱପ୍ନ ଦେଖୁଛେ ସେଇଭଳି ଭାବରେ ଭୌତିକ ଜଗତ ହେଉଛି ସେଇଭଳି ଭାବରେ। ଏସବୁଟି ଆମେ ଆସନ୍ତାକାଲି ଆଲୋଚନା କରିବା। ତେଣୁ ମହାପ୍ରଭୁ ଦେଖିଲେ ଆମେ ସବୁ ଭୁଲିଯାଇଛେ, ମାୟା ପିଶାଚ କୋଳରେ ସେମାନଙ୍କର ଘୁଙ୍ଗୁଡ଼ି ମାରୁଛେ, ଆନନ୍ଦରେ ରହିଛେ। ତେଣୁ ମହାପ୍ରଭୁ ଆସିଲେ ଆମେ ଜାଗ୍ରତ କରିବା ପାଇଁ। ଜାଗୋ ଗୋରା ଚାନ୍ଦ ବୋଲେ ଜାଗୋ ଜାଗୋ ଗୋରା ଚାନ୍ଦ ବୋଲେ ଗତ ନିଦ୍ରା ଯାଓ ମାୟା ପିଶାଚର କୋଳରେ ଗତ ନିଦ୍ରା ଯାଓ ମାୟା ପିଶାଚର କୋଳରେ ଏନେଛି ଔଷଧି ମାୟା ନାସିବାର ଲାଗି ଏନେଛି ଔଷଧି ମାୟା ନାସିବାର ଲାଗି ହରି ନାମ ମହାମନ୍ତ୍ର ଲଓ ତୁମି ମାଗି ନାମ ତେଣୁ ଏଇ ହରିନାମ ମହାମନ୍ତ୍ର ଆମେ ଯଦି ଗ୍ରହଣ କରିବା ତାହେଲେ ଇଏ ଯେମିତି ବ୍ରହ୍ମା ଦେଖିଲେ ସମସ୍ତେ ମାୟାରେ ଅଦ୍ୟାପି ହିଁ ନାଦ୍ୟାପି ପୁନରୁଚିତ ବର୍ତ୍ତମାନ ମଧ୍ୟ ଉଠି ନାହାନ୍ତି, ଆମେ ମଧ୍ୟ ସେଇଭଳି ଅଦ୍ୟାପି ପୁନରୁଚିତ ହେଇପାରୁନାହିଁ, ଆମେ ମଧ୍ୟ ମାୟାର କୋଳରେ ଶୋଇକି ରହିଛେ। ତେଣୁ ଭଗବାନ ଆମ ପାଇଁ ମାୟାରୁ ଜାଗ୍ରତ ହେବା ପାଇଁ ଆମ ପାଇଁ ମହାମନ୍ତ୍ର ଦେଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ରାମ। ଯେଉଁମାନେ ଏଇ ମହାମନ୍ତ୍ରର ଆଶ୍ରୟ ନେବେ ସେମାନେ ମାୟାରୁ ଜାଗ୍ରତ ହେବେ, ନହେଲେ ସମସ୍ତେ ମାୟା ଭିତରେ ରହିଛନ୍ତି। ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ସତ୍ୟ ରଜ ତମ ତିନି ମୂଳରେ ସବୁ ତିଆରି ହୋଇଛି ସୃଷ୍ଟି ବିଦ୍ୟା। ସତ୍ୟରଜସ୍ତମୀତି ଗୁଣା ପ୍ରକୃତି ସମବାଦ ନିବଧନତି ମହାଭାବ ଦେହ ଦେଇନ ଅବ୍ୟୟ। ଆମେ ତିନି ଗୁଣ ମଧ୍ୟ ରହିଛେ, ବନ୍ଧା ହେଇକି ରହିଛେ ମାୟା ଦ୍ୱାରା, ବନ୍ଧା ହେଇକି ରହିଛେ ଆମେ ଶୋଇକି ରହିଛେ। ଯେତେବେଳେ ଜାଗ୍ରତ ହେବା, ଯେତେବେଳେ ଭଗବାନ ଜଣେ ପ୍ରାପ୍ତ ହେବ ସେତେବେଳେ ଜାଗ୍ରତ ହେବ। ପ୍ରହ୍ଲାଦ ମହାରାଜ ଧ୍ରୁବ ମହାରାଜ ଆମେ କାଲି କହୁଥିଲେ, ଧ୍ରୁବ ମହାରାଜ କଥା, ଯେତେବେଳେ ଭଗବାନ ପ୍ରାପ୍ତ ହେଲେ ସେ ପ୍ରଥମେ ସେ ଶ୍ଳୋକଟି କହିଛନ୍ତି, ପ୍ରଭୁ ଯୋ ଅନ୍ତଃପ୍ରବିଷ୍ଟ ମମ ବାହାତ ମିମମ ପ୍ରସୁପ୍ତା। ଆମର ଯେଉଁ ଶକ୍ତି ସବୁ ରହିଛି ସବୁ ସୁପ୍ତ ହେଇକି ରହିଛି। ଆଜି ଧ୍ରୁବ ମହାରାଜ ଅନୁଭବ କରୁଛନ୍ତି, ବର୍ତ୍ତମାନ ମୁଁ ସୁପ୍ତ ହେଇକି ଥିଲି, ବର୍ତ୍ତମାନ ଜାଗ୍ରତ ହେଲି। ଏ ଶ୍ଳୋକଟି ରହିଛନ୍ତି ପ୍ରଥମ ଯେଉଁ ବାରଟି ସ୍ତୁତି କରିଛନ୍ତି ତା ଦେହରୁ ଏଇ ପ୍ରଥମ ସ୍ତୁତିଟି ଏଇଟା, ଯେଉଁ ଅନ୍ତଃପ୍ରବିଶ ମମ ବାହାତ ମିମମ ପ୍ରସୁପ୍ତା ସଞ୍ଜୀବ ହେଇଛି ଅକ୍ଷିଣ ଶକ୍ତିଧର ସ୍ୱଧାମନା। ଆପଣ ଯେଉଁ ସୁପ୍ତ ହେଇକି ରହିଥିଲା ଆପଣ ସେଇଟାକୁ ଜୀବନ ଦାନ କରିଛନ୍ତି, ତାକୁ କ'ଣ ଜାଗ୍ରତ କରାଇଛନ୍ତି। ମୋ ବାହାତ ମିମମ ପ୍ରସୁପ୍ତ, ମୋର କଥା ମୋର ଦେଖିବା ଶକ୍ତି ସବୁକିଛି, ଆମର ଯେତେ ସବୁ ଶକ୍ତି ରହିଛି ସବୁ ପ୍ରସୁପ୍ତ ହେଇକି ରହିଛି। ବାହାତ ମିମ ପ୍ରସୁପ୍ତ ସଞ୍ଜୀବ ହେଇଛି ଅକ୍ଷିଣ ଶକ୍ତିଧର ସ୍ୱଧାମ ଅନ୍ୟାଚ ହସ୍ତଚରଣ ଶ୍ରବଣ ଯୋଗା ଦିନ। ଆଉ ଯାହା ସବୁ ଆମର ଇଞ୍ଜିନ ରହିଛି, ହାତ ଗୋଡ଼ ଇତ୍ୟାଦି କର୍ଣ୍ଣ ଇତ୍ୟାଦି ସବୁକିଛି ସୁପ୍ତ ଅବସ୍ଥାରେ ରହିଛି। ପ୍ରାଣାନ୍ ନମ ଭଗବତେ ପୁରୁଷାୟ ତୁଭ୍ୟଂ, ପ୍ରଭୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଆପଣ ଆଜି ତାକୁ ଜାଗ୍ରତ କରିଛନ୍ତି। ତେଣୁ ଏହିଭଳି ଭାବରେ ଜଣେ ଯେତେବେଳେ ଭଗବାନଙ୍କର ଶରଣରେ ଯିବେ ସେମାନେ ଜାଗ୍ରତ ହୋଇପାରିବେ। ତାହେଲେ ଆମେ ବର୍ତ୍ତମାନ ସହନ କରିବା, ପୁଣି ଜାଗ୍ରତ ନାହିଁ ପୁଣି ସହନ କରିବା। ଆମର କଥା କି ବିଷୟ ପୂର୍ବରୁ ପଚାରିବା କିଛି ଚଉଦ ବ୍ରହ୍ମାଣ୍ଡ ପୃଥିବୀ ପୃଥିବୀ ଗୋଟିଏ ଚଉଦ ବ୍ରହ୍ମାଣ୍ଡ ଗୋଟିଏ ପୃଥିବୀ ନା, ଏ ମଝିରେ ରହିଛି ପୃଥିବୀଟା ଭୂ ଲୋକ, ଏଇଟା
ଭୂଲୋକ ଓମ୍ ଭୂର୍ଭୁବସ୍ୱ ଭୂ ମାନେ ପ୍ରଥମ, ଏଇଟା ହେଉଛି ମଝି, ଆଉ ଉପରେ ଛଅଟି ଲୋକ ରହିଲେ ଭୂବଲୋକ ସ୍ୱର୍ଗଲୋକ, ହଁ ସବୁ ରାଉଣ୍ଡ ନା, ଗୋ ମାନେ ଯେଉଁ ଭୂଗୋଳ କୁହାଯାଉଛି ନା, ଭୂଗୋଳ ସବୁ ଗୋଲ, ସବୁ ଗୋଲ, ହଁ ସବୁ, ହଁ ସବୁ ଗୋଲ ସବୁ, ହଁ ପୃଥିବୀଟା, ପୃଥିବୀଟା ମଝିରା ସବୁ ଗୋଲୋକ, ସବୁ ନା ଗୋଲୋକ ନାମ ନିଜ ନାମ ତାଳେ ଚାଷ ଗୋଲୋକ ମାନେ ସବୁ ଗୋଲ, ସବୁ କିଛି ଗୋଲ, ଭୂଗୋଳ ବି କୁହାଯାଉଛି ନା, ଭୂଗୋଳ କୁହାଯାଉଛି, ହଁ 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 ରସାତଳ କ'ଣ ଏଇ ଯେଉଁ ରହିଛି ଚଉଦଟି ଲୋକ ରହିଛି, ଚଉଦ ମଝିଟା ହେଲା ପୃଥିବୀ ଲୋକ, ତା ଉପରେ ରହିଲେ ଛଅ ଲୋକ, ଆ ତଳେ ରହିଲେ ସାତ ଲୋକ, ଆ ତଳେ ରହୁଛି ରସାତଳ, ନା ନା ରସାତଳ ନୁହଁ, ରସାତଳ ପାତାଳ, ପାତାଳଟା ହେଉଛି ଲାଷ୍ଟ, କିନ୍ତୁ ଏଇ ଯେଉଁ ରସାତଳ କହିଲେ ଗର୍ଭଦେବ ସାଗର, ଏଇଟା ରସାତଳ ବୋଲି କହିବାକୁ, କିନ୍ତୁ ଏଇଟା ଗର୍ଭଦେବ ଜଳ, ସେଇ ଜଳ 50% ଏଇ ସମଗ୍ର ପୃଥିବୀର ସମଗ୍ର ବିଶ୍ୱର ବ୍ରହ୍ମାଣ୍ଡର ଅଧା ହେଉଛି ଗର୍ଭଦେବ ଜଳ,
ସେଇଠି
ହଁ ଗର୍ଭଦେବ ଜଳ, ସେଇଟା ସବୁ ଇଏ ନା ନା ଉପରେ ଛଅ, ଏଇଟା ସାତ ହେଲା, ଏଇଟା ମିଡ଼ିଲ ରହିଲା, ମିଡ଼ିଲ ତେଣୁ ଥ୍ରୀ ପ୍ଲାନେଟାରୀ ସିଷ୍ଟମ ବୋଲି କୁହାଯାଉଛି, ଏଇଟା ଗୋଟେ ଫାଷ୍ଟ ଉପରେ ତଳେ ଏମିତି ତିନି ହେଲେ ତ୍ରିଲୋକ ବୋଲି କୁହାଯାଉ, ତ୍ରିଲୋକ ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଧରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗର୍ଭକୁନ୍ଦ କି ଦାଇ ଗୌର ବ୍ରହ୍ମାନନ୍ଦେ।